ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ଭାରତ ପାକିସ୍ତାନ ଅସ୍ତ୍ରବିରତି ବୁଝାମଣା ପରବର୍ତ୍ତୀ ସ୍ଥିତି ନେଇ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ. ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ବୁଝାମଣାକୁ ବିଶ୍ୱ ନେତାଙ୍କ ସ୍ୱାଗତ. ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ପାଳନ ଅବସରରେ ଏ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତଙ୍କୁ ଦେଶ ସମ୍ମାନ ଜଣାଉଛି ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ. ଆଲବାନିଆରେ ସଂସଦୀୟ ନିର୍ବାଚନ ପାଇଁ ମତଗ୍ରହଣ ଶେଷ, ଆସନ୍ତାକାଲି ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା. ଏବଂ ମହିଳା ତ୍ରିରାଷ୍ଟ୍ରୀୟ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଶ୍ରୀଲଙ୍କା ସମ୍ମୁଖରେ 343 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପ୍ରତିରକ୍ଷା ବାହିନୀ ମୁଖ୍ୟ ଜେନେରାଲ ଅନିଲ ଚୌହାନ, ସେନାବାହିନୀ ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌବାହିନୀ ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ, ବାୟୁସେନା ମୁଖ୍ୟ ମାର୍ଶାଲ ଅମରପ୍ରୀତ ସିଂ ଉପସ୍ଥିତ ଥିଲେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗତକାଲିର ଅସ୍ତ୍ରବିରତି ବୁଝାମଣା ପରେ ଏହି ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଆଶା କରାଯାଉଛି। ଦୁଇ ଦେଶର ସଶସ୍ତ ବାହିନୀର ମହାନିର୍ଦ୍ଦେଶକ ଆସନ୍ତାକାଲି ପୁନର୍ବାର ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଅସ୍ତ୍ରବିରତି ଚୁକ୍ତିକୁ ପାକିସ୍ତାନ ବାରମ୍ବାର ଉଲ୍ଲଙ୍ଘନ କରିଛି। ଭାରତ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛି। ପରିସ୍ଥିତି ଉପରେ ଭାରତୀୟ ସେନା ତୀକ୍ଷ୍ଣ ନଜର ରଖିଛି ବୋଲି ସେ କହିଛନ୍ତି। ଆବଶ୍ୟକ ସ୍ଥଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ମିଶ୍ରୀ କହିଛନ୍ତି। ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତିକୁ ପ୍ରଶମିତ କରିବା ପାଇଁ ଦୁଇ ଦେଶ ପକ୍ଷରୁ ଘୋଷଣା କରାଯାଇଥିବା ଅସ୍ତ୍ରବିରତିକୁ ବିଶ୍ୱ ନେତାମାନେ ପ୍ରଶଂସା କରିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଏହାକୁ ସ୍ୱାଗତ କରିଛନ୍ତି। ସେହିଭଳି ୟୁକେର ବୈଦେଶିକ ସଚିବ ଡେଭିଡ୍ ଲାମି ଅସ୍ତ୍ରବିରତି ଘୋଷଣାକୁ ସ୍ୱାଗତ କରିବା ସହ ଭାରତ ଓ ପାକିସ୍ତାନ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି। ୟୁରୋପୀୟ ସଂଘର ବୈଦେଶିକ ମୁଖ୍ୟ କାଜା କାଲାସ ଅସ୍ତ୍ରବିରତିର ଭୂମିକାକୁ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ଉଲ୍ଲେଖ କରି ଏହାକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ସାଉଦି ଆରବର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗୁ ହୋଇଥିବା ଅସ୍ତ୍ରବିରତି ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବ। ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ଆଜିର ଦିନରେ ରାଜସ୍ଥାନର ପୋଖରାନ୍ଠାରେ ଭାରତ ସଫଳତାର ସହ ପରମାଣୁ ବୋମାର ପରୀକ୍ଷଣ କରିଥିଲା। ଏହି ଦିବସର ସ୍କୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ମେ 11 ତାରିଖକୁ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଦିବସ ପାଳନ ଅବସରରେ ବୈଜ୍ଞାନିକ, ବୈଷୟିକ ବିଶେଷଜ୍ଞ, ଉଦ୍ଭାବକଙ୍କର ଅଦମ୍ୟ ଚେଷ୍ଟା ଏବଂ ପରିଶ୍ରମକୁ ସମ୍ମାନ ପ୍ରଦର୍ଶନ କରାଯାଇଥାଏ। ଭାରତର ପ୍ରଥମ ଇଣ୍ଡିଜିନିୟସ୍ ଏୟାରକ୍ରାଫ୍ଟ ହଂସ 3କୁ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଥିଲା। ଦେଶରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଏବଂ ଏଥିରେ ଯୁବବର୍ଗଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି ନେଇ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜିର ଦିବସର ବାର୍ତ୍ତା ରହିଛି, ନୂତନ ପ୍ରଯୁକ୍ତିବିଦ୍ୟା ଅନୁସନ୍ଧାନ ଓ ଗତିଶୀଳତା ପାଇଁ ଯୁଗାନ୍ତର। ଦେଶବାସୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟା ବିକଶିତ କାର୍ଯ୍ୟରେ ନିୟୋଜିତ ସମସ୍ତ ବୈଜ୍ଞାନିକ, ଯନ୍ତ୍ରୀ ଓ ବିଶେଷଜ୍ଞମାନଙ୍କୁ ଦେଶ ଆଜି ସମ୍ମାନ ଜଣାଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ସିଂ ଆଜିର ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶବାସୀ ଗର୍ବର ସହିତ 1998 ପୋଖରାନ୍ରେ ହୋଇଥିବା ସଫଳ ପରମାଣୁ ପରୀକ୍ଷଣର ସ୍କୃତିଚାରଣ କରିଛନ୍ତି। ଏହି ପରୀକ୍ଷଣ ଦେଶ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ବୋଲି ଶ୍ରୀ ସିଂ ଉଲ୍ଲେଖ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆଲବାନିଆରେ ଆଜି ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ଏଦି ରାମା ଚତୁର୍ଥ ଥର ପାଇଁ ପୁଣି ଶାସନ କ୍ଷମତା ହାସଲ କରିବେ ବୋଲି ଆଶାବାଦୀ ଅଛନ୍ତି। ସଂସଦର 47 ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଲାଗି 30,70,000 ଯୋଗ୍ୟ ମତଦାତା ଅଛନ୍ତି। ପ୍ରଥମଥର ପାଇଁ ଆଲବାନିଆର ପ୍ରବାସୀ ନାଗରିକ ଆଜିର ମତଦାନରେ ଅଂଶଗ୍ରହଣ କରିଛନ୍ତି। ଭାରତୀୟ ସମୟ 5:00 ଆରମ୍ଭ ହୋଇ 12:30 ମତଦାନ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ଏଦି ରାମା ଏବଂ ତାଙ୍କର ଶାସକ ସୋସିଆଲିଷ୍ଟ ପାର୍ଟି ଚତୁର୍ଥ ଥର ପାଇଁ ବିଜୟୀ ହେବାର ଆଶା ରଖିଛନ୍ତି। ପ୍ରଚାର ସମୟରେ ଦଳ ପକ୍ଷରୁ ୟୁରୋପୀୟ ସଂଘରେ ଆଲବାନିଆ ଯୋଗଦେବ ବୋଲି ମତଦାତାଙ୍କୁ ପ୍ରତିଶ୍ରତି ଦିଆଯାଇଛି। ବିରୋଧୀ ଡେମୋକ୍ରାଟିକ୍ ଦଳ ନେତୃତ୍ୱରେ ଅନ୍ୟାନ୍ୟ ଛୋଟ ଛୋଟ ଦଳ ଏ ନିର୍ବାଚନରେ ପ୍ରଧାନମନ୍ତ୍ରୀ ୟେଦିୟୁରାପ୍ପାଙ୍କ ଦଳ ବିପକ୍ଷରେ ବିଜୟୀ ହେବ ବୋଲି ମଧ୍ୟ ଆଶା ରଖିଛି। ଇରାନରେ ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆଘାଛି କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ସହ ଆଲୋଚନା କାଳରେ ଇରାନ୍ ତା'ର ପରମାଣୁ ଅଧିକାରରୁ ପଛକୁ ଫେରିବ ନାହିଁ। ଦୋହାଠାରେ ଚାଲିଥିବା ଚତୁର୍ଥ ଆରବ ଇରାନୀ ଆଲୋଚନା ସମ୍ମିଳନୀରେ ଗତକାଲି ଯୋଗଦେଇ ଶ୍ରୀ ଆଘାଛି କହିଛନ୍ତି ପରମାଣୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପ୍ରତି ଇରାନ୍ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଆସୁଛି ଏବଂ ଭବିଷ୍ୟତରେ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ଭାବେ ବ୍ୟବହାର ଅଧିକାରକୁ ବଜାୟ ରଖାଯିବ। ସେ କହିଛନ୍ତି ପରମାଣୁ ଅସ୍ତ୍ରଶସ୍ତ ପ୍ରସ୍ତୁତି ନେଇ ଇରାନ୍ କାର୍ଯ୍ୟ କରୁନାହିଁ ଏବଂ ଦେଶର ସୁରକ୍ଷା କ୍ଷେତ୍ରରେ ପରମାଣୁ ଅସ୍ତ୍ର ଉପଯୋଗକୁ ପ୍ରତିହତ କରିବା ପାଇଁ ଇରାନ୍ର ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି। ଆମେରିକା ସହ ଏନେଇ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ଇରାନ୍ ପ୍ରସ୍ତୁତ ଅଛି ଏବଂ ଏଥିପାଇଁ ଅନ୍ୟ ରାଷ୍ଟ୍ରଗୁଡ଼ିକ ସହ ମଧ୍ୟ ଇରାନ୍ ଆଲୋଚନା କରିବ ବୋଲି ସେ କହିଛନ୍ତି। ଯଦି ଇରାନ୍କୁ ଏହାର ପରମାଣୁ ଅଧିକାରରୁ ଦୂରେଇ ରଖିବା ପାଇଁ ପ୍ରୟାସ କରାଯାଏ ତେବେ ସେଥିରେ ଇରାନ୍ ସହଯୋଗ ପ୍ରଦାନ କରିବ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଓମାନ୍ଠାରେ ଆଜି ଇରାନ୍ ଏବଂ ଆମେରିକା ମଧ୍ୟରେ ପରମାଣୁ କାର୍ଯ୍ୟକ୍ରମ ନେଇ ପରବର୍ତ୍ତୀ ଆଲୋଚନା ଅନୁଷ୍ଠିତ ହେବ। ସୁଦାନରେ ଗୃହଯୁଦ୍ଧରେ ଇତିମଧ୍ୟରେ 33 ଜଣଙ୍କର ମୃତ୍ୟୁ ହୋଇଛି। ଅର୍ଦ୍ଧସାମରିକ ତ୍ୱରିତ ସହଯୋଗ ବାହିନୀ ଆର୍ଏସ୍ଏଫ୍ ଆକ୍ରମଣରେ ସେମାନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଅଲ୍ ଓବେଦ୍ କାରାଗାରରେ ଆକ୍ରମଣରେ ଗତକାଲି 19 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ 9 ତାରିଖରେ ଦାରଫୁର୍ଠାରେ 14 ଜଣଙ୍କର ମୃତ୍ୟୁ ହୋଇଛି। ଏହି 14 ଜଣ ଯାକ ଗୋଟିଏ ପରିବାରର ସଦସ୍ୟ ଥିବା ଜଣାପଡ଼ିଛି। ଗତ 2023 ମସିହାରୁ ଆର୍ଏସ୍ଏଫ୍ ଏବଂ ସୁଦାନର ସଶସ୍ତ ବାହିନୀ ନେତୃତ୍ୱାଧୀନ ସରକାରଙ୍କ ମଧ୍ୟରେ ଗୃହଯୁଦ୍ଧ ଲାଗିଛି। ଏହି ଆକ୍ରମଣ ଏବଂ ପ୍ରତିଆକ୍ରମଣରେ ସୁଦାନରେ ବହୁ ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହେବା ସହ ଶକ୍ତି ଏବଂ ବେସାମରିକ ବିମାନ ସେବା କ୍ଷେତ୍ରର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଆଇପିଏଲ୍ କ୍ରିକେଟ୍ର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକର ଆୟୋଜନ ନେଇ ଆଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର କାର୍ଯ୍ୟକର୍ତ୍ତା ଏବଂ ଆଇପିଏଲ୍ ପରିଚାଳନା ପରିଷଦ ମଧ୍ୟରେ ବୈଠକ ହେବାର କାର୍ଯ୍ୟସୂଚୀ ରହିଛି। ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ପରେ ଏ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ଆଇପିଏଲ୍ ସିରିଜ୍ର ବାକି ଥିବା 16 ମ୍ୟାଚ୍ର କାର୍ଯ୍ୟସୂଚୀ ନିର୍ଦ୍ଧାରଣ ନେଇ ବୈଠକରେ ଆଲୋଚନା କରାଯିବ। ସେଥିମଧ୍ୟରୁ 12 ଲିଗ୍ ଏବଂ 4 ପ୍ଲେଅଫ୍ ମ୍ୟାଚ୍ ଅନ୍ତର୍ଭୁକ୍ତ। ଗତ ଶୁକ୍ରବାର ଦିନ ଆଇପିଏଲ୍ର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକୁ ସ୍ଥଗିତ ରଖାଯାଇଥିଲା। ଗତ 8 ତାରିଖ ଦିନ ଧର୍ମଶାଳାଠାରେ ଖେଳାଯାଇଥିବା ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଅଧାରୁ ବନ୍ଦ ରଖାଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଖେଳାଳି ଏବଂ ସହଯୋଗୀ କର୍ମଚାରୀଙ୍କୁ ଜଳନ୍ଧର ପର୍ଯ୍ୟନ୍ତ ବସ୍ରେ ଏବଂ ପରେ ଦିଲ୍ଲୀ ପର୍ଯ୍ୟନ୍ତ ଟ୍ରେନ୍ରେ ଅଣାଯାଇଥିଲା। ମହିଳା ତ୍ରିରାଷ୍ଟ୍ରୀୟ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଭାରତ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଜାରି ରହିଛି। ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର୍ ପ୍ରେମଦାସା ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତ ଶ୍ରୀଲଙ୍କା ସମ୍ମୁଖରେ 343 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 50 ଓଭରରେ ଭାରତ 7 ୱିକେଟ୍ ହରାଇ 342 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ସ୍ମୃତି ମନ୍ଧାନା 116 ରନ୍ର ପାଳି ଖେଳିଥିବା ବେଳେ ହର୍ଲିନ୍ ଦେୱଲ 46, ଜେମିମା ରେଡିଗ୍ରେସ୍ 44 ଏବଂ ଅଧିନାୟକ ହରମନପ୍ରୀତ କୌର 41 ରନ୍ ସଂଗ୍ରହ କରିଛନ୍ତି। ଆସନ୍ତା 27 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଉପକୂଳ ସ୍ପର୍ଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଘୋଷଣା କରିଛି। ନିର୍ଦ୍ଧାରିତ ସମୟ ଜୁନ୍ 1ରୁ 5 ଦିନ ପୂର୍ବରୁ ମୌସୁମୀ କେରଳ ସ୍ପର୍ଶ କରିବାର ଆକଳନ କରାଯାଇଛି। ଦେଶରେ କୃଷିକ୍ଷେତ୍ରରେ ଏହା ସକାରାତ୍ମକ ପ୍ରଭାବ ପକାଇବ ବୋଲି ବିଭାଗ କହିଛି। ଆଗୁଆ ମୌସୁମୀ କୃଷିକ୍ଷେତ୍ର ପାଇଁ ବିଶେଷ ସହାୟକ ହୋଇଥାଏ ବୋଲି ପୂର୍ବରୁ ପ୍ରମାଣିତ ହୋଇସାରିଛି। ଚଳିତ ବର୍ଷ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। 105% ବର୍ଷା ହେବ ବୋଲି ଆଶା କରାଯାଉଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଓଡ଼ିଶା, ଛତିଶଗଡ଼, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ସ୍ୱାଭାବିକ କିମ୍ବା ତା'ଠାରୁ ଅଧିକ ବର୍ଷା ହେବ। ତେବେ ଜାମ୍ମୁ କାଶ୍ମୀର, ଲଦାଖ, ତାମିଲନାଡୁ, ବିହାର ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ ବୋଲି ବିଭାଗ ଆକଳନ କରିଛି। ଭାରତ ପାକିସ୍ତାନ ଅସ୍ତ୍ରବିରତି ବୁଝାମଣା ପରବର୍ତ୍ତୀ ସ୍ଥିତି ନେଇ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ବୁଝାମଣାକୁ ବିଶ୍ୱ ନେତାଙ୍କ ସ୍ୱାଗତ। ଆଲବାନିଆରେ ସଂସଦୀୟ ନିର୍ବାଚନ ପାଇଁ ମତଗ୍ରହଣ ଶେଷ। ଆସନ୍ତାକାଲି ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା। ଏବଂ ମହିଳା ତ୍ରିରାଷ୍ଟ୍ରୀୟ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଶ୍ରୀଲଙ୍କା ସମ୍ମୁଖରେ 343 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ।